ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର, କୋରାପୁଟ କଫି ଓଡ଼ିଶାକେ ନୂଆ ପରିଚୟ ଦେଇଛେ। ଆକାଶବାଣୀର ମନ୍ କି ବାତ୍ କହିଲେ ପ୍ରଧାନମନ୍ତ୍ରୀ, ଆଇବା 31 ତାରିଖ ଦିନ ଏକତା ଲାଗି ଦୌଡ଼ି ସାମିଲ ହେବାର୍କେ ଦେଶବାସୀଙ୍କୁ ଦେଲେ ଆହ୍ୱାନ। ଭାରତୀୟ ସାମୁଦ୍ରିକ ସପ୍ତାହ ସମ୍ମିଳନୀ ଯୋଗ ଦେବାର୍କେ ମୁମ୍ବାଇ ଗଲେ ମୁଖ୍ୟମନ୍ତ୍ରୀ। ଆଉ ଦକ୍ଷିଣ ପୂର୍ବ ବଙ୍ଗୋପସାଗରନ ଗଭୀର ଅବପାତ ହେଲା ଲଘୁଚାପ। ରାଜ୍ୟ ବାତ୍ୟା ସ୍ଥିତିକୁ ନେଇକରି ରାଜସ୍ୱ ମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ଚାଲିଛେ ଜରୁରୀ ବୈଠକ। ଏଥର ପୂରା ଖବର, ସୁନାମି ଆଉ ଘୂର୍ଣ୍ଣିବାତ୍ୟା ବାଗିର ବିପର୍ଯ୍ୟୟ ସମୟଥି ସମୁଦ୍ର ଖଣିର ସୁରକ୍ଷା ଯୋଗେ ହେନ୍ତାଳ ବଣ ବହୁତ ଉପକାରୀ ହେସି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୁନ୍ ପାନି ବଢ଼ୁଥିବାର ଜଙ୍ଗଲ ସାମୁଦ୍ରିକ ଇକୋସିଷ୍ଟମର ଗୋଟିଏ ପ୍ରମୁଖ ଅଂଶ ହେ ବୋଲି ଆକାଶବାଣୀର ମନ୍ କି ବାତ୍ର 127 ନମ୍ବର ସଂସ୍କରଣଥି ଦେଶବାସୀଙ୍କର ସାଙ୍ଗେ ଭାବ ବିନିମୟ କରିକରି ପ୍ରଧାନମନ୍ତ୍ରୀ କହିଛନ୍। ଇ ଅବସରରେ ପ୍ରଧାନମନ୍ତ୍ରୀ କୋରାପୁଟ କଫି ବହୁତ ସ୍ୱାଦିଷ୍ଟ ଆର୍ ଓଡ଼ିଶାର ଗୌରବ ଆଏ ବୋଲି କହିଛନ୍। ଇଟା ସେ ଇଲାକାର ଚାଷୀ ଭାଇ ବହେନମାନଙ୍କର ଜୀବନକେ ବଦଲାବାର ସହିତ ଓଡ଼ିଶାକେ ନୂଆ ପରିଚୟ ଦେଇଛେ। ଇ ସ୍ୱୀକୃତି ବହୁତ ପ୍ରେରଣାଦାୟୀ, ଏନ୍ତାକି ଚାକିରି ଛାଡ଼ିକରି କୋରାପୁଟର କେତେଜଣ ବାସିନ୍ଦା ସଫଳତାର ସହିତ କଫି ଚାଷ କରୁଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
କୋରାପୁଟ କଫି କା ସ୍ୱାଦ ଗଜବ ହୋତା ହେ। ସ୍ୱାଦ ତ ସ୍ୱାଦ, କଫି କି ଖେତି ଭି ଲୋକଙ୍କୁ ଫାଇଦା ପହଞ୍ଚା ରହି ହେ। କୋରାପୁଟ ମେ କୁଛ ଲୋକ ଏସେ ଭି ହେ ଜୋ ଅପନେ ପ୍ୟାସନ କି ବଜହ ସେ କଫି କି ଖେତି କର ରହେ। ଏସି କଇ ମହିଳାଏ ଭି ହେ ଜିନକେ ଜୀବନ ମେ କଫି ସେ ସୁଖଦ ବଦଲାଵ ହୁଆ ହେ। ସମ୍ମାନ ଔର ସମୃଦ୍ଧି ଦୋନୋ ହାସିଲ ହୁଇ ହେ। କୋରାପୁଟ କଫି ଅତ୍ୟନ୍ତ ସୁସ୍ୱାଦୁ, ଏହା ଓଡ଼ିଶାର ଗୌରବ। ଦୁନିଆ ଭର ମେ ଭାରତ କି କଫି ବହୁତ ଲୋକପ୍ରିୟ ହୋ ରହି।
ସ୍ୱଚ୍ଛତା ଆନବାର କ୍ଷେତ୍ରଥି ଦେଶେ ଭିନ୍ ଭିନ୍ ଜାଗାନ ଲୁକର ତରଫୁ ନିଆଯାଉଥିବାର ପଦକ୍ଷେପମାନଙ୍କର ବାବଦେ ପ୍ରଧାନମନ୍ତ୍ରୀ ତାଙ୍କର ମନ୍ କି ବାତ୍ କହିଛନ୍। ଜିଏସ୍ଟି ସଞ୍ଚୟ ଉତ୍ସବ ଲୁକର ଭିତରେ ଖୁସି ଭରି ଦେଇଛି। ପାର୍ବଣ ସମିଆଥି ସ୍ୱଦେଶୀ ଦରବ ଘିନ୍ବାରଟା ଭିଲ୍ ବଢ଼ିଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
ଜିଏସ୍ଟି ବଚତ ଉତ୍ସବ କୁ ଲେକର ଭି ଲୋଗୋ ମେ ବହୁତ ଉତ୍ସାହ ହେ। ଇସ୍ ବାର ତ୍ୟୋହାରୋ ମେ ଏକ ଔର ସୁଖଦ ବାତ୍ ଦେଖନେ କୁ ମିଲି। ବାଜାରୋ ମେ ସ୍ୱଦେଶୀ ସାମାନୋ କି ଖରିଦାରି ଜବରଦସ୍ତ ତରିକେ ସେ ବଢି ହେ। ମୈନେ ଅପନେ ପତ୍ର ମେ ଖାନେ କେ ତେଲ ମେ 10% କି କମି କରନେ କା ଭି ଆଗ୍ରହ କିଆ ଥା। ଇସ୍ ପର ଭି ଲୋଗୋ ନେ ବହୁତ ସକାରାତ୍ମକ ରୁଖ ଦିଖାୟା।
ପ୍ରଧାନମନ୍ତ୍ରୀ କହିଛନ୍, ଛଟ୍ ମହାପରବ ସଂସ୍କୃତି ପ୍ରକୃତି ଆଉ ସମାଜର ଦୃଢ଼ ଏକତାର ପ୍ରତିଫଳନ। ସମାଜର ସବୁ ବର୍ଗର ଲୁକେ ଛଟ୍ ଘାଟନ ଏକଠନିଆ ହେସନ୍, ଯେନ୍ଟାକି ସାମାଜିକ ଏକତାର ଗୋଟେ ସବୁନୁ ବଡ଼ ଉଦାହରଣ। ଅପରେସନ ସିନ୍ଦୁର ଫି ଭାରତୀୟଙ୍କୁ ଗର୍ବିତ କରିଛେ। ମାଓ ଆତଙ୍କମୁକ୍ତ ଇଲାକାମାନଙ୍କେ ଖୁସିତି ଦିଆଲି ପାଳନ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍। ଗଲାବଛର ଲକ୍ଷ୍ନୌନ ହୋଇଥିବା ସର୍ବଭାରତୀୟ ପୁଲିସ୍ ବୃତ୍ତିଗତ ସମ୍ମିଳନୀଥି ବିଏସ୍ଏଫ୍ ତରଫୁ ତାଲିମ ପାଇଥିବା ଭାରତୀୟ ପ୍ରଜାତିର କୁକୁର ସମକର ଦୃଷ୍ଟି ଆକର୍ଷଣ କରିଥିଲା। ମାଓ ପ୍ରଭାବିତ ଇଲାକାନ କୁକୁରମାନଙ୍କର ସଫଲ ଉପଯୋଗ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍। ପ୍ରଧାନମନ୍ତ୍ରୀ କହିଛନ୍, ଆଇବା 31 ତାରିଖ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଜନ୍ମବାର୍ଷିକୀ ପାଳନ କରାଯିବା। ସର୍ଦ୍ଦାର ପଟେଲଙ୍କର 150 ନମ୍ବର ଜନ୍ମବାର୍ଷିକୀ ଦେଶ ଲାଗି ଗୋଟେ ଖାସ୍ ଅବସର ଆନିଦେବା ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍। ଆଇବା 31 ତାରିଖ ଥି ସାରା ଦେଶ ହେବାର୍କେ ଥିବାର ରନ୍ ଫର୍ ୟୁନିଟି ଥି ଭାଗ ନେବାର୍କେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍।
ସର୍ଦ୍ଦାର ସାହବ କି ଜୟନ୍ତୀ ଦେଶଭର ମେ ହୋନେ ୱାଲି ରନ୍ ଫର୍ ୟୁନିଟି ମେ ଆପ୍ ଭି ଜରୁର ସାମିଲ ହୋ ଔର ଅକେଲେ ନହିଁ ସବକୋ ସାଥ ଲେକର କେ ସାମିଲ ହୋ। ଏକ ପ୍ରକାର ସେ ଯୁବା ଚେତନା କା ଏ ଅବସର ବନ୍ନା ଚାହିଏ। ଏକତା କି ଦୌଡ଼ ଏକତା କୋ ମଜବୁତି ଦେଗି। ୟେ ଉସ ମହାନ ବିଭୂତି କେ ପ୍ରତି ହମାରୀ ସଚ୍ଚି ଶ୍ରଦ୍ଧାଞ୍ଜଳି ହେ ଜିନ୍ହୋନେ ଭାରତ କୋ ଏକତା କେ ସୂତ୍ର ମେ ପିରୋୟା ଥା।
ପ୍ରଧାନମନ୍ତ୍ରୀ କହିଛନ୍, ଆଇବା 7 ତାରିଖ ଦିନ ଭାରତ ବନ୍ଦେ ମାତରମ୍ ପାଳନର 150 ନମ୍ବର ବଛର୍ଥି ପହଞ୍ଚିବା। ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ ଇ କବିତା 1896 ମସିହାତି ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ପହିଲା ଥର ଲାଗି ଗାଇଥିଲେ। ଇ ଗୀତ ଶତାବ୍ଦୀର ଦାସତ୍ୱନୁ ଦୁର୍ବଳ ହୋଇ ପଡ଼ିଥିବା ଦେଶବାସୀଙ୍କ ଜୀବନଟି ନୂଆ ଫୁର୍ତ୍ତି ଭରିଦେଇଥିଲା। ପ୍ରଧାନମନ୍ତ୍ରୀ କହିଛନ୍, ଦିନ ଥିଲା ସଂସ୍କୃତ ଯୋଗାଯୋଗର ଭାଷା ସାଜିଥିଲା। ମାତର୍କ ସ୍ୱାଧୀନତା ଉତ୍ତରୁ ସଂସ୍କୃତ ଭାଷାର ବ୍ୟବହାର ଧୀରେ ଧୀରେ କମିଥିଲା। ସାମାଜିକ ଗଣମାଧ୍ୟମ ସଂସ୍କୃତକେ ଗୋଟିଏ ନୂଆ ଜୀବନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଛନ୍। ଆଇବା ମାସ 15 ତାରିଖ ଥି ଭଗବାନ ବିର୍ସା ମୁଣ୍ଡାଙ୍କର ଜନ୍ମ ବାର୍ଷିକୀକେ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ସିଆଡ଼େ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ପଣ୍ଡ୍ରାପଥର ଗାଁନ ପ୍ରଧାନମନ୍ତ୍ରୀଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମ ଗାଁର ଲୁକର ସାଙ୍ଗେ ଶୁଣିଛନ୍। ଶ୍ରୀମତୀ ପରିଡ଼ା କହିଛନ୍, ଏ କାର୍ଯ୍ୟକ୍ରମ ମହିଳାମାନଙ୍କର ଭିତରେ ସୁପ୍ତ ଶକ୍ତିକେ ଉଜାଗର କରୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ମୁମ୍ବାଇ ଗସ୍ତ ଥି ଯାଇଛନ୍। ଆଇବାକାଲ ମୁମ୍ବାଇ ନ ହେବାରକେ ଥିବାର ଭାରତୀୟ ସାମୁଦ୍ରିକ ସପ୍ତାହ 2025 ସମ୍ମିଳନୀର ଉଦ୍ଘାଟନୀ ସମାରୋହଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଉପରବେଲା ଓଡ଼ିଶାର ବନ୍ଦର ଭିତ୍ତିକ ପୁଞ୍ଜିନିବେଶ ସୁଯୋଗ ଆଉ ବନ୍ଦରମାନଙ୍କର ଜରିଏ ରପ୍ତାନୀ ସାମର୍ଥ୍ୟ ବିଷୟବସ୍ତୁକେ ନେଇକରି ହେବାରକେ ଥିବାର ଖାସ୍ ଅଧିବେଶନଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଯୋଗ ଦେବେ। ସମ୍ମିଳନୀଥି ଯୋଗ ଦେବାରକେ ରାଜ୍ୟ ସରକାରଙ୍କର ଗୋଟିଏ ପ୍ରତିନିଧି ମଣ୍ଡଳୀ ଭିଲ୍ ମୁମ୍ବାଇ ଯାଇଛନ୍। ଭାରତର ଜାହାଜ ଚଳାଚଳ କ୍ଷେତ୍ରଟି ବିକାଶ ଦିଗେ ପାରସ୍ପରିକ ସହଯୋଗ ଆଉ ନୂଆ ସୃଜନକେ ତହକାବାରଟା ହେଉଛେ ଏ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏ ସମ୍ମିଳନୀ ଆଇବାକାଲିଠାନୁ ମୂଲ ହେଇକରି 31 ତାରିଖ ତକ ଚାଲବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରନ ବନିଥିବା ଲଘୁଚାପ କ୍ଷେତ୍ର ଗଭୀର ଅବପାତ ହୋଇଛି। ଆଜି ବେଲବୁଡ଼େ ଏଇଟା ବାତ୍ୟାର ରୂପ ନେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ବାତ୍ୟା ହେବାର ଉତ୍ତରୁ ଇଟା ଉତ୍ତର ଆଉ ଉତ୍ତର ପଶ୍ଚିମ ଦିଗ୍କେ ଗତି କରବା। ବାତ୍ୟା ଆହୁରି ବରକସ ହେଇକରି ଆଇବା ମଙ୍ଗଳବାର ସନ୍ଧ୍ୟାନୁ ଅଧରାତି ଭିତରେ ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରେ ସମୁଦ୍ର ଖଣିକେ ପହଞ୍ଚିବା। ବାତ୍ୟା ମୁନ୍ଥା ଗୋପାଳପୁରନୁ 900 କିଲୋମିଟର ଆଉ କାକିନାଡ଼ାନୁ 890 କିଲୋମିଟର ଦୂରେ କେନ୍ଦ୍ରୀଭୂତ ହୋଇଛି। ସମୁଦ୍ର ଖଣି ପହଞ୍ଚିଲା ବେଳକେ ଘଣ୍ଟାକ 90-100 କିଲୋମିଟର ଜୋରଥି ପବନ ବୋହିବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଇତାର ବୋଲେ ଆଇବାକାଲିଠାନୁ 30 ତାରିଖ ତକ ରାଜ୍ୟର ଦକ୍ଷିଣ ଆଉ ସମୁଦ୍ର ଖଣି ଇଲାକାର 19 ଜିଲ୍ଲାନ ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ। ବାତ୍ୟାକେ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍,
28 ତାରିଖ ସନ୍ଧ୍ୟା କିମ୍ବା ରାତିରେ କ୍ରସ କରିବାର ସମ୍ଭାବନା ରହିଛି, କିନ୍ତୁ କ୍ରସ କରିବା ସମୟରେ ଏହାର ଇଣ୍ଟେନ୍ସିଟି ରହିବ ସିଭିୟର ସାଇଡ୍। କିଛି କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି, ଯେମିତିକି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଜିଲ୍ଲାରେ ରେଡ୍ ବଳୀ ଜାରି କରାଯାଇଛି। ପ୍ରବଳ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ବାତ୍ୟା ମନ୍ଥାକେ ନେଇକରି ଭୁବନେଶ୍ୱର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କର ଅଧ୍ୟକ୍ଷତାରେ ବୈଠକ ଚାଲିଛି। ବୈଠକଟି ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂଙ୍କ ସହିତ ଓସ୍ଡମା ଆର୍ ଅଲଗା ବିଭାଗର ଅଧିକାରୀମାନେ ଉପସ୍ଥିତ ଅଛନ୍। ବାତ୍ୟାର କେନ୍ସିଭିଲ୍ ପ୍ରଭାବର ମୁକାବିଲା ଲାଗି ରାଜ୍ୟ ସରକାର ତୟାର ଅଛନ୍ ବୋଲି ଏ ଅବସରରେ ଶ୍ରୀ ପୂଜାରୀ କହିଛନ୍। ରାଜ୍ୟ ସରକାରଙ୍କର ସବୁ ବିଭାଗ ତରଫୁ ଭିଲ୍ ନିଜ ନିଜ ସ୍ତରଥି ତୟାର ଅଛନ୍। ଜଲଭଣ୍ଡାରମାନଙ୍କର ସ୍ଥିତି ଉପରେ ନଜର ରଖାଯାଇଛି। ଜଳସ୍ତର ବଢ଼ିଲେ ପାଇନ୍ ଛଡ଼ାଯିବା ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍। ପ୍ରଭାବିତ ହେବାରକେ ଥିବାର ଜିଲ୍ଲାମାନଙ୍କେ ଅଧିକାରୀମାନଙ୍କର ଛୁଟି ବାତିଲ କରାଯାଇଛି। ଏ ଜିଲ୍ଲାମାନଙ୍କେ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ ବନ୍ଦ ରଖବାରକେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିର୍ଦ୍ଦେଶ ଦେଇଛନ୍। ସିଆଡ଼େ ବାତ୍ୟାର ମୁକାବିଲା ଲାଗି କଟକ ମୁଣ୍ଡୁଲିଠାନୁ ଏନ୍ଡିଆର୍ଏଫ୍ର 3 ଟିମ୍ ଆନ୍ଧ୍ରପ୍ରଦେଶ ଯାଇଛନ୍। କେନ୍ଦ୍ର ସରକାରଙ୍କ ତରଫରୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର 2025 ଆଜି ଘୋଷଣା କରାଯାଇଛି। ଏ ବର୍ଷର ପ୍ରଫେସର ଜୟନ୍ତ ବିଷ୍ଣୁ ନଲ୍ଲିକାରଙ୍କୁ ମରଣୋତ୍ତର ବିଜ୍ଞାନ ରତ୍ନ ପୁରସ୍କାର ଦିଆଯିବା। ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଆଉ ଉଦ୍ଭାବନ ଦିଗେ ଉଲ୍ଲେଖନୀୟ ଅବଦାନ ଲାଗି ଫି ବର୍ଷର କେନ୍ଦ୍ର ସରକାରଙ୍କ ତରଫରୁ 4 ବର୍ଗ ବିଜ୍ଞାନ ରତ୍ନ, ବିଜ୍ଞାନଶ୍ରୀ, ବିଜ୍ଞାନ ୟୁବା, ଶାନ୍ତି ସ୍ୱରୂପ ଭଟ୍ଟନାଗର ଆଉ ବିଜ୍ଞାନ ଟିମ୍ ପୁରସ୍କାର ଦିଆଯାଇସି। ଏ ବର୍ଷର 8 ଜଣ ବୈଜ୍ଞାନିକଙ୍କୁ ବିଜ୍ଞାନଶ୍ରୀ, 14 ଜଣ ଯୁବ ବୈଜ୍ଞାନିକଙ୍କୁ ବିଜ୍ଞାନ ଯୁବା ପୁରସ୍କାର ଦିଆଯିବା। ସେନ୍ତା କୃଷି ବିଜ୍ଞାନ କ୍ଷେତ୍ରରେ ପ୍ରଶଂସନୀୟ ଅବଦାନ ଲାଗି ସିଏସ୍ଆଇଆର୍ର ଟିମ୍ ଅରୋମା ମିଶନକେ ବିଜ୍ଞାନ ଟିମ୍ ପୁରସ୍କାର ଦେବାରକେ ଘୋଷଣା କରାଯାଇଛି। ସାଇବର ଅପରାଧ ରୁକବାର ଦିଗେ ଲୋକଙ୍କୁ ସଚେତନ କରିବା ଲାଗି ସମ୍ବଲପୁର ପୁଲିସ ତରଫରୁ ସାଇବର ସୁରକ୍ଷା ଅଭିଯାନ ମୂଲ ହୋଇଛି। ଏ ଅବସରରେ ସହରର ଭିନ୍ ଭିନ୍ ଜାଗାନ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସାଇବର ଥାନା ତରଫରୁ ବିଦ୍ୟାଳୟ, ମହାବିଦ୍ୟାଳୟ ଆଉ ଭିନ୍ ଭିନ୍ ଅନୁଷ୍ଠାନମାନଙ୍କେ ସଚେତନ କରାଯାଉଛି। ଭ୍ରାମ୍ୟମାନ ଗାଡ଼ି ବୁଲିକରି ଆଉ ରାସ୍ତାଘାଟେ ପୁଲିସ ତରଫରୁ ଲିଫ୍ଲେଟ୍ ବାଣ୍ଟିକରି ଭିଲ୍ ସଚେତନ କରାଯାଉଛି। ଏ ମାସର 17 ତାରିଖନୁ ମୂଲ ହୋଇଥିବାର ସଚେତନତା ଅଭିଯାନ ଆଇବା ମାସର 17 ତାରିଖ ତକ ଚାଲିବା ବୋଲି ପୁଲିସ ତରଫରୁ କୁହାଯାଇଛି। ରାଜ୍ୟ ଶିକ୍ଷା ଗବେଷଣା ଆଉ ପ୍ରଶିକ୍ଷଣ ପରିଷଦ ଆଉ ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆଞ୍ଚଳିକ ବିଜ୍ଞାନ ନାଟକ ପ୍ରତିଯୋଗିତା ବୌଦ୍ଧ ଟାଉନ୍ହଲ୍ଠାରେ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ନିଜର ଲାଗି, ପରିବେଶ ଲାଗି ଆଉ ଦେଶ ଲାଗି ବିଜ୍ଞାନର ଆବଶ୍ୟକତା ବାବଦେ ବୁଝେଇଥିଲେ। ଜିଲ୍ଲାସ୍ତରନୁ 1 ନମ୍ବର ହୋଇଥିବା ଦଳମାନେ ନାଟକ ପ୍ରତିଯୋଗିତାଟି ଭାଗ ନେଇଛନ୍। ଶେଷ ମୁଖ୍ୟ ଖବର ଫେର ଘାଏ। କୋରାପୁଟ କଫି ଓଡ଼ିଶାକେ ନୂଆ ପରିଚୟ ଦେଇଛେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି କହିଲେ ପ୍ରଧାନମନ୍ତ୍ରୀ, ଆଇବା 31 ତାରିଖ ଦିନ ଏକତା ଲାଗି ଦୌଡ଼ଥି ସାମିଲ ହେବାରକେ ଦେଶବାସୀଙ୍କୁ ଦେଲେ ଆହ୍ୱାନ। ଭାରତୀୟ ସାମୁଦ୍ରିକ ସପ୍ତାହ ସମ୍ମିଳନୀଥି ଯୋଗ ଦେବାରକେ ମୁମ୍ବାଇ ଗଲେ ମୁଖ୍ୟମନ୍ତ୍ରୀ। ଆଉର୍ ଦକ୍ଷିଣ ପୂର୍ବ ବଙ୍ଗୋପସାଗରନ ଗଭୀର ଅବପାତ ହେଲା ଲଘୁଚାପ। ରାଜ୍ୟ ବାତ୍ୟା ସ୍ଥିତିକେ ନେଇକରି ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛେ ଜରୁରୀ ବୈଠକ। আজর আঞ্চলিক খবর ইন শেষ হল জুহার।